ସଞ୍ଜୁ ଦାସ ସିଂ ଆଉ ରଙ୍ଗମାଠିଆ ଉପର ସାହିରୁ କହୁଛି। ଆଉ ଏଇ ଟ୍ରେନ ତ ଆମର ଟିକେ ବହୁତ ଅସନା ହେଉଛି, ଆଉ ଟିକେ ସଫାସଫି କରିବା, ପାଣି ଟିକେ ଗଲାଠୁ ଘରେ ବି ପଶିଯାଉଛି ଡ୍ରେନ ପାଣି ଗୁଡ଼ାକ, ଆଉ ତୁରନ୍ତ ଟିକେ ଡ୍ରେନଟା ଯେମିତି ମରାମତି କରିବା ଆଉ।